ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमः भगवते वासुदेवाय
हरे कृष्ण भक्त सज्जन वृंदा मातृवृंदा आपणकर धनकोड़ा समलेश्वरी मंदिर प्रांगण रे आज ये सत्संग व्यवस्था करा जाई थी। सर्वप्रथमे अंतराष्ट्रीय कृष्ण भावना संघ बुर्ला केन्द्र तरफ रु आम आपन को धन्यवाद अर्पण करछु। आपन को आपन माने आम गोटे सुजोग प्रदान करछंती भगवान कथा किसी कहवापी भगवान नाम आम कीर्तन कले बर्तमान भगवान कथा किसी कह प्रत वर्ष आपड़ा समारोह करी खबर पाइली। तेणु ये जो दुर्गा देवी समलेश्वरी पूजा आराधना करतवर्ष आविर्भाव दुर्गा देवी आविर्भाव तिथि को लक्ष्य कर नवरात्रि पूजा करेणु से ही प्रसंग आम कि कथा कह देवी विषय कि कथा कह तेणु आम छोट पा भी अच्छा जब ये भगवान कथा जो रही नजा न बुझी नपाले भगवान कथा हूँ गोटे औषध बड़ी औषध औषध खाइले जमी आम रोग भल हो जाए से भाव ये भगवान कथा हूँ औषध भगवान कथा छोट पा न बुझ पारे भी आप जानते गोटे कथा प्रहलाद कथा प्रहलाद छोट माँ को गर्भर थी बेले नारद मुनि कथा कही माँ कया हिरण्य सिंह पत्नी से थे तेणु नारद मुनि जो कहते माँ को भगवान कथा से प्रहलाद माँ को गर्भर रही सब शुणुले माँ को गर्भर सी सब भगवान कथा शुणी तेणु भगवान कथा ये भौतिक जगत कथा नुह ये भौतिक जगतर उद्धार कथा तेणु समस्ते ये शुणिले तो बुझीपारे तो भल कथा न बुझीपारे से औषध कम कर तेणु विशेष भाव आपण मानी आम जो चिंता करूँ ये देवी विषय कथ कह तेणु ये भगवान जो आसती देवी ये भौतिक जगतर सी होती अधिष्ठात्री देवी अनेक देवता रही देवादेवी सब 33 कोटी देवादेवी रही किए कौ दायित्व सब रही दुर्गा देवी जो रही से भौतिक जगतर सी होती अधिष्ठात्री देवी भौतिक जगतर सी होती अधिष्ठात्री देवी आमर ब्रह्मा जे कि भौतिक जगत सब सृष्टि कर से भौतिक जगत सृष्टि जे कर ब्रह्मा से गोटे शास्त्र रचना कर ब्रह्म संगीता रचना करता सृष्टि स्थिति प्रलय सा धनशक्ति रेखा छाई वजस्य भुवना विभर्ति दुर्गा इच्छानुरूपमपिजस्य चतिष्ठते सा गोविंदमादिपुरुषं तमहं भजामि। ये भौतिक जगत जो आम रही भौतिक जगत भौतिक जगत सबुठ अपनी धनकोड़ा नुह कि संबलपुर संबलपुर नुह कि बुर्ला नुह सबूते जिते देश प्रदेश रही ओडिशा बाहर भारत भितर भारत बाहर समग्र पृथ्वी पृथ्वी उपर मत बहुत लोक रही पृथ्वी जो लोक रही मझे रही छोटी लोक रही रही भोग लोक तापर स्वर्गर देवता मान रही देवादेवी मान स्थान होती धाम होती घर होती आप घर धनकोड़ा घर से रही इंद्र घर रोच अलकापुरी देवी धाम सब रही शिवजी धाम रही कैलाश धाम कैलाश पर्वत रही देवी रही विभिन्न स्थान रोचे आम भाई नुहतर बहुत शक्ति रही विभिन्न स्थान से प्रकाशित हमें ବିଭିନ୍ନ ସ୍ଥାନରେ ପ୍ରକାଶିତ ହୁଅନ୍ତି, ନିଜକୁ ପ୍ରକାଶ କରନ୍ତି, ନିଜକୁ ବିସ୍ତାର କରନ୍ତି ସିଏ। ତେଣୁ ସ୍ୱର୍ଗ ଲୋକ ଉପରେ ସେମିତି ମହତ୍ ଲୋକ ରହିଛି, ଜନ ଲୋକ ରହିଛି, ତପ ଲୋକ ରହିଛି, ସତ୍ୟ ଲୋକ ଯୋଉଠି ବ୍ରହ୍ମା ରହିଛନ୍ତି, ସେଇଭଳି ଭାବରେ ଆମେ ଯୋଉ ରହିଛେ ପୃଥିବୀ ଲୋକ ରହିଛି, ପୃଥିବୀ ଲୋକର ତଳେ ମଧ୍ୟ ଆହୁରି ସାତଟି ଲୋକ ରହିଛି, ଅତଳ, ବିତଳ, ସୁତଳ। ସୁତଳରେ ରହିଛନ୍ତି ବଳି ମହାରାଜ, ଭଗବାନ ବାମନ ଦେବ ଆସିଥିଲେ ତାଙ୍କୁ ସେଠି ରଖିଛନ୍ତି, ସୁତଳ ଲୋକ ରଖିଛନ୍ତି। ତାପରେ ରହିଛି ତଳାତଳ, ମହିତଳ, ରସାତଳ, ପାତାଳ ଇତ୍ୟାଦି ସାତଟି ଲୋକ ରହିଛି। ତା ତଳେ ରହିଛି ବିଭିନ୍ନ ପ୍ରକାର ନର୍କ ସବୁ ରହିଛି, ଯିଏ ଯେଉଁଭଳି ଭାବରେ କର୍ମ କରିବ ସେ ସେଇଭଳି ଭାବରେ ସ୍ଥାନ ପ୍ରାପ୍ତ ହେବେ। ତେଣୁ ଇଏ ଯେଉଁ ବିଭିନ୍ନ ଲୋକ ରହିଛି, ଏ ସମସ୍ତ ଲୋକ ବ୍ରହ୍ମଲୋକ, ବ୍ରହ୍ମା ଯେଉଁ ରହିଛନ୍ତି, ବ୍ରହ୍ମ ଲୋକଠୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ, ନର୍କ ପର୍ଯ୍ୟନ୍ତ, ସବୁ ସ୍ଥାନ ଯେତେ ରହିଛି ଭୌତିକ ଜଗତରେ, ଏସବୁ ସୃଷ୍ଟି ହେଉଛି, ଏସବୁ ସୃଷ୍ଟି ହେଉଛି। ଯେମିତି ଆପଣଙ୍କ ଘର ତିଆରି କଲେ, ଶହେ ବର୍ଷ ତଳେ ଆପଣଙ୍କ ଘର ନଥିଲା, ଏବେ କେତେ ବର୍ଷ ହେଲା ତିଆରି ହେଇଥିବ, ସେଇଭଳି ଭାବରେ ପୁଣି ଯେତେବେଳେ ପୁରୁଣା ହେଇଯିବ ଘର, ସେଟା ଭାଙ୍ଗିଯିବ ବା ଆପଣ ଭାଙ୍ଗିଦେଇ ନୂଆ ଘର ମଡେଲ କରିବେ, ନୂଆ ମଡେଲ। ତେଣୁ ସେଇଭଳି ଭାବରେ ଭଗବାନଙ୍କର ବ୍ୟବସ୍ଥାରେ ଏ ଭୌତିକ ଜଗତ ତିଆରି ହେଉଛି, କିଛି କାଳ ରହୁଛି, ପୁଣି ଧ୍ୱଂସ ହେଇଯାଉଛି। ଆର ଦାୟିତ୍ୱ ରହିଛନ୍ତି ଦୁର୍ଗା ଦେବୀ, ତାଙ୍କର ବିଭିନ୍ନ ସ୍ଥାନରେ ତାଙ୍କ ବିଭିନ୍ନ ନାମ ରହିଛି, ସମ୍ବଲପୁରରେ ତାଙ୍କର ନାମ ହେଲା ସମଲେଶ୍ୱରୀ, ଚର୍ଚିକାରେ ବାଙ୍କିରେ ଚର୍ଚିକା, ସାରଳା ରହିଛନ୍ତି ସେଠି ସାରଳା, କଟକରେ କଟକ ଚଣ୍ଡୀ, ଏଭଳି ବିଭିନ୍ନ ସ୍ଥାନରେ ତାଙ୍କ ନାମ ସବୁ ରହିଛି। ଏ ହେଉଛି ଦୁର୍ଗା ଦେବୀଙ୍କର ବିସ୍ତାର, ଦୁର୍ଗା ଦେବୀ। ତେଣୁ ଇଏ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, କିଛି କାଳ ବର୍ତ୍ତମାନ ସ୍ଥିତି ବର୍ତ୍ତମାନ ଚାଲିଛି, ପାଳନ ଚାଲିଛି, ତାପରେ ସମୟ ଆସିବ ଧ୍ୱଂସ ହେବ, ସୃଷ୍ଟି ସ୍ଥିତି ପ୍ରଳୟ। ଭୌତିକ ଜଗତ ତ ଏଇଭଳି ଭାବରେ ରହିଛି, କାହିଁକି ଏଭଳି ଭାବରେ ରହୁଛି ନା, ଯେହେତୁ ଆମେ ଏଇଟା ଗୋଟେ ଜେଲ୍ ଭଳି, ଏ ଜେଲ୍ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଦୁର୍ଗା ଦେବୀ, ଜେଲ୍ର ଅଧିଷ୍ଠାତ୍ରୀ ଦେବୀ। ଆମେ ସବୁ ଜେଲ୍ରେ ଜେଲ୍ ଦଣ୍ଡ ଭୋଗ କରୁଛେ, କିଏ କେଉଁ ସ୍ଥାନରେ ରହିଛନ୍ତି ସବୁ ଜେଲ୍, ବ୍ରହ୍ମା ମଧ୍ୟ ଜେଲ୍ ରହିଛନ୍ତି, ବ୍ରହ୍ମ ଲୋକ ମଧ୍ୟ ଗୋଟେ ଜେଲ୍, ପାତାଳ ଲୋକ ମଧ୍ୟ ଗୋଟେ ଜେଲ୍, ନର୍କ ତ ଜେଲ୍ ବହୁତ କଷ୍ଟ ସମ୍ମୁଖ ପାଉଛନ୍ତି, ଏସବୁ ଗୋଟେ ଗୋଟେ ଜେଲ୍। ଯେମିତି ଆପଣଙ୍କର ସମ୍ବଲପୁରରେ ଜେଲ୍ ରହିଛି, ଜେଲ୍ରେ ଯେଉଁମାନେ ସରକାରଙ୍କ ନିୟମ ଭଙ୍ଗ କରିବେ ସେମାନେ ଜେଲ୍ରେ ରହିବେ, ସେଭଳି ଭାବରେ ଆମେ ଏଇ ଯେଉଁ ଜେଲ୍ରେ ରହିଛେ କାହିଁକି ରହିଛେ ନା, ଭଗବାନଙ୍କୁ ଆମେ ଭୁଲି ଯାଇଛେ, ଭଗବାନ ଭୁଲି ଯାଇଛେ, ସେଇଥିପାଇଁ ଆମେ ଏଠି ଜେଲ୍ରେ ରହିଛେ, ଏ ଭୌତିକ ଜଗତ ରୂପକ ଜେଲ୍ରେ ରହିଛେ। ଆମେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ଭଗବାନ ସେଥିପାଇଁ ବିଭିନ୍ନ ସମୟରେ ସବୁ ଆସନ୍ତି, ଆମକୁ ସବୁ ମନେ ପକାଇ ଦିଅନ୍ତି, ଆମକୁ ଜ୍ଞାନ ପ୍ରଦାନ କରନ୍ତି। ବିଭିନ୍ନ ଶାସ୍ତ୍ରମାନଙ୍କରେ, ଭଗବତ ଗୀତା, ଭାଗବତ ଇତ୍ୟାଦି ଶାସ୍ତ୍ରମାନଙ୍କରେ ଆମକୁ ସବୁ ତାଙ୍କ ବିଷୟରେ ଜ୍ଞାନ ଦେଇଛନ୍ତି, ଏସବୁ ଜ୍ଞାନ ଭଗବାନ ଆସନ୍ତି। ତେଣୁ ଏ ଭୌତିକ ଜଗତର ଦାୟିତ୍ୱରେ ରହିଛନ୍ତି ଦୁର୍ଗା ଦେବୀ, ସୃଷ୍ଟି ସ୍ଥିତି ପାଳନର ବା ପ୍ରଳୟର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ। ତାଙ୍କ ବିନା ଅନୁମତିରେ କେହି ଏଠୁ ବାହାରି ପାରିବେ ନାହିଁ, ଏ ଜେଲ୍ରୁ କେହି ବାହାରି ପାରିବେ ନାହିଁ, ସମସ୍ତେ ଜେଲ୍ ଭିତରେ ରହିବେ। ଆମର ଯେଉଁ ରହିଛି ସମ୍ବଲପୁର ଜେଲ୍ ବା ବିଭିନ୍ନ ଜେଲ୍ ରହିଛି, ମଝିରେ ମଝିରେ ସମ୍ବାଦ ଆସୁଛି, ଆପଣମାନେ ଶୁଣିଥିବେ, ଜାଣିଥିବେ, କଏଦୀମାନେ ଜେଲ୍ ଭାଙ୍ଗିକି ପଳେଇଗଲେ, କିନ୍ତୁ ଇଏ ଏଭଳି ଜେଲ୍ ଏଠୁ କେହି ମୁସ୍କିଲ କେହି ଯାଇପାରିବେ ନାହିଁ, କୌଣସି ବନ୍ଧନ ନାହିଁ, କୌଣସି କବାଟ ଗେଟ୍ ଫେଟ୍ ନାହିଁ, କିଛି ନାହିଁ, ଖୋଲା ସବୁ, କିନ୍ତୁ ଆମେ ବନ୍ଦୀ ହେଇକି ରହିଛୁ। ଏ ଗୋଟେ ଆଶ୍ଚର୍ଯ୍ୟ, ଦୁର୍ଗାଦେବୀଙ୍କର ଏଭଳି ଭାବେ ଶକ୍ତି ରହିଛି, କେଉଁଠି ଆମକୁ ବନ୍ଧା ହେଇନାହିଁ, ମାନେ ଆମେ ଦେଖିପାରୁନି କେଉଁଠି ବନ୍ଧା, ଆମେ ବନ୍ଧା ହେଇଛେ ଅବଶ୍ୟ, ଆମେ ଜାଣିପାରୁନି କେଉଁଠି ବନ୍ଧା ହେଇଛି, କିନ୍ତୁ ଆମେ ଏ ଯେଉଁ ଶରୀର ଭିତରେ ଅଛେ, ଏ ଶରୀର ଭିତରେ କେଉଁଠି ଗେଟ୍ ନାହିଁ, ନଅଟି ଦ୍ୱାର ରହିଛି ଶରୀରରେ, ନଅଟି ଦ୍ୱାର ରହିଛି, ଚକ୍ଷୁରେ ଦୁଇଟି ଦ୍ୱାର ରହିଛି, କର୍ଣ୍ଣରେ ଦୁଇଟି ଦ୍ୱାର ରହିଛି, ଏଭଳି ଭାବରେ ଆମର ନଅଟି ଦ୍ୱାର ରହିଛି, ନବଦ୍ୱାରେ ପୁରେ ଦେହି ବୋଲି କୁହାଯାଏ, ନଅଟି ଦ୍ୱାର ଭିତରେ ଗେଟ୍ ପଡ଼ିନାହିଁ, ଖୋଲା ରହିଛି, କିନ୍ତୁ ତଥାପି ଆମେ ସେ ଭିତରେ ରହିଛେ, ବଞ୍ଚେଇକି ରହିଛେ, ଆମେ ଯାଇପାରିବା ନାହିଁ। ଦୁର୍ଗାଦେବୀଙ୍କର ଏଭଳି ଶକ୍ତି ରହିଛି, କେହି ପାର ହେଇପାରିବେ ନାହିଁ। କୌଣସି ମତେ ଆମେ ଶରୀରରୁ ପାର ବାହାରି ପଡ଼ିଲେ ମଧ୍ୟ ନଅଟା ଦ୍ୱାର ରହିଛି, ଯେତେବେଳେ ଜଣଙ୍କ ମୃତ୍ୟୁ ହେଉଛି ନଅ ଦ୍ୱାର ଭିତରେ ଗୋଟିଏ ଦ୍ୱାରରେ ସେ ଯିବ ବାହାରକୁ, ଯୋଉ ଆମର ଜୀବନ ରହିଛି, ଆମେ ଆମେ ହଉଛି ସେଇ ଜୀବନ ପ୍ରାଣବାୟୁ, ଆମେ ଯୋଉ ରହିଛେ ଗଲେ ମଧ୍ୟ ଏ ପୁଣି ଆଉ ଉପରେ ବନ୍ଧନ ରହିଛି, ଜଗତ ରହିଛି, ଭୌତିକ ଜଗତ ରହିଛି, ଏଠି ମଧ୍ୟ ସେଇଭଳି ଭାବରେ ରହିଛି। ଦୁର୍ଗାଦେବୀଙ୍କର ତିନୋଟି ଶକ୍ତି ରହିଛି, ଦୁର୍ଗାଦେବୀ ଧାରଣ କରିଛନ୍ତି, ତ୍ରିଶୂଳ ଧାରଣ କରିଛନ୍ତି, ଦଶଭୁଜା, ସେ ଅନେକ ଅସ୍ତ୍ର ଧାରଣ କରିଛନ୍ତି। ଏଇ ତ୍ରିଶୂଳ ଯୋଉ ରହିଛି, ତ୍ରିଶୂଳର ଅର୍ଥ ହେଉଛି ତିନି ପ୍ରକାର ତାପ ସେମାନେ ପ୍ରାପ୍ତ ହେବେ, ତିନି ପ୍ରକାର ତାପ ପ୍ରାପ୍ତ ହେବେ, ତିନି ପ୍ରକାର ଦୁଃଖ ବା କଷ୍ଟ ପ୍ରାପ୍ତ ହେବେ, ତିନି ପ୍ରକାର। ସେ ହେଉଛି ଦେବତାମାନଙ୍କ ଦ୍ୱାରା ଆମେ କଷ୍ଟ ପ୍ରାପ୍ତ ହେଉଛେ ଆଦିଦୈବିକ, ଅନ୍ୟ ଜୀବମାନଙ୍କ ଦ୍ୱାରା ଆମେ କଷ୍ଟ ପ୍ରାପ୍ତ ହେଉଛେ ସେଇଟା ହେଉଛି ଆଦିଭୌତିକ, ଏବଂ ଆମ ଶରୀର ଦ୍ୱାରା ବା ମନ ଦ୍ୱାରା ଆମେ କଷ୍ଟ ପାଉଛେ ସେଇଟା ହେଉଛି ଆଧ୍ୟାତ୍ମିକ ତାପ, ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ। ଏ ଦୁର୍ଗାଦେବୀ ତ୍ରିଶୂଳ ଦ୍ୱାରା ଏଇଟା ସବୁ ଆମେ ପ୍ରାପ୍ତ ହେଉଛେ ତ୍ରିଶୂଳରେ। ତେଣୁ ଏ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିର ଛାଇ ସବୁ ଗୁଣାନି ବିଭର୍ତ୍ତି ଦୁର୍ଗା। ଆମର ପ୍ରାୟ ଅଧିକାଂଶ ସ୍ଥାନରେ ଦୁର୍ଗାଦେବୀଙ୍କର ଆସିବ, ଦୁର୍ଗା ଆଜି ନବମୀ, ନଅ ଦିନ ଧରି ଆପଣ ପୂଜା କରୁଛନ୍ତି, କିନ୍ତୁ ସାଧାରଣତଃ ଲୋକମାନେ ଦୁର୍ଗାଦେବୀଙ୍କର କିଭଳି ପୂଜା କରାଯାଏ ଜାଣନ୍ତି ନାହିଁ। ଶତକଡ଼ା ଅନୁଷ୍ଠିତ ଭାଗ ଦେବୀ ପୂଜା ଯେଉଁମାନେ କରନ୍ତି ସେମାନେ ଜାଣନ୍ତି ନାହିଁ କେମିତି ଦେବୀ ପୂଜା କରାଯିବ, ଜାଣନ୍ତି ନାହିଁ। ଭଗବଦ୍ଗୀତାରେ ଭଗବାନ କହିଲେ ସେଇଟା ଯେ ଯେପି ଅନ୍ୟ ଦେବତା ଭକ୍ତା ଯଦନ୍ତି ଶ୍ରଦ୍ଧା ନୁତା ତେପି ମାମେବ କୁନ୍ତି ଯଦନ୍ତି ଅବିଧି ପୂର୍ବକ, ବିଧି ପୂର୍ବକ ନୁହେଁ, ଅବିଧି ପୂର୍ବକ ପୂଜା କରନ୍ତି ସେମାନେ। ଖାଲି ଦେବୀଙ୍କର ନୁହଁ, ସବୁ ଦେବତା ଦେବାଦେବୀ ସବୁ ଯାହା ଯିଏ ପୂଜା କରୁଛନ୍ତି ସବୁ ଅବିଧି ପୂର୍ବକ ଠିକ ଭାବରେ ପୂଜା କରିପାରନ୍ତି ନାହିଁ, ତାଙ୍କର ଯିଏ ସେ ଜ୍ଞାନ ନାହିଁ, ଜ୍ଞାନ ପ୍ରାପ୍ତ ହେଇନାହାନ୍ତି। ଏଇଟା ଯୋଉ ଆମେ କହୁଛେ ଦେବୀଙ୍କର ଯୋଉ ସ୍ତୁତି ହେଉଛି, ଏଇଟା ଦେବୀଙ୍କର ପୂଜା ହେଉଛି, ଏଇଟା ହେଉଛି ବିଧିପୂର୍ବକ ପୂଜା। ଆମେ ଯୋଉ ଦୁର୍ଗାଦେବୀଙ୍କୁ ପୂଜା କରିବା ଏଇଭଳି ଭାବରେ ବୁଦ୍ଧିପୂର୍ବକ ପୂଜା କରିବା, ବ୍ରହ୍ମା ସେଇଟା କହିଛନ୍ତି। ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରିକା ଛାଇବ ଚଷ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା। ଦୁର୍ଗାଦେବୀଙ୍କର ଯୋଉ ଏତେ ଶକ୍ତି ରହିଛି, ଏ ଶକ୍ତି ସେ ଯାହାଙ୍କର ପ୍ରାପ୍ତ ହୋଇଛନ୍ତି ତାଙ୍କର ପ୍ରଭୁ, ସେ ହେଉଛନ୍ତି ଭଗବାନ କୃଷ୍ଣ, ଭଗବାନ କୃଷ୍ଣ ସେ ତାଙ୍କୁ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ଭୌତିକ ଜଗତର ଦାୟିତ୍ୱ ଦିଆଯାଇଛି, ସେ ଭୌତିକ ଜଗତକୁ ରଖୁଛନ୍ତି, ତାର ଦାୟିତ୍ୱରେ ରହିଛନ୍ତି, ସେ ଭୌତିକ ଜଗତ ଦାୟିତ୍ୱରେ। ସେ କିଭଳି କାର୍ଯ୍ୟ କରୁଛନ୍ତି ନା ଛାୟା, ଛାଇ ଯେମିତି, ଛାଇର କିଛି ସ୍ୱତନ୍ତ୍ର ସ୍ଥିତି ନଥାଏ, ଯେମିତି ଆଲୋକ ରହିଛି, ଏ ବସ୍ତୁ ରହିଛି, ଆ ଉପରେ ସେ ଅନୁସାରେ ଛାଇ ଆସୁଛି, ଆଲୋକ ପରିବର୍ତ୍ତନ ହେଇଗଲେ ଛାଇ ପରିବର୍ତ୍ତନ ହେଇଯିବ। ତେଣୁ ଦୁର୍ଗାଦେବୀ ମଧ୍ୟ ସେଭଳି ଛାଇ ଭଳି କାର୍ଯ୍ୟ କରୁଛନ୍ତି, ଭଗବାନଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ଛାଇ ବଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା, ଏଇଭଳି ଭାବରେ ସେ ଭୌତିକ ଜଗତକୁ ଦାୟିତ୍ୱରେ ସେ ରହିଛନ୍ତି। ଇଚ୍ଛାନୁରୂପମ ଅଭିଜସ୍ୟ ଚେଷ୍ଟ ଦେଶା, ଭଗବାନଙ୍କ ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରୁଛନ୍ତି। ତେଣୁ ଦୁର୍ଗାଦେବୀଙ୍କର ଯେଉଁ ଆମେ ପୂଜା କରିବା, ସେଭଳି ଭାବରେ ଏଇ ଦୁର୍ଗାଦେବୀଙ୍କ ମାଧ୍ୟମରେ ଆମେ ଭଗବାନଙ୍କର ଗୋବିନ୍ଦ ଆଦି ପୁରୁଷଂ ତମଂ ଭଜାମି, ଗୋବିନ୍ଦଙ୍କର ଭଗବାନଙ୍କର ଭଜନ କରିବା। ତେଣୁ ଆମେ ବେଶୀ ଦତ୍ତ କଥା କହିବା ନାହିଁ, ଆମେ ଗୋଟେ ସାଧାରଣ ଲୋକମାନେ ବୁଝିଲା ଭଳିଆ କଥା କହିବା। ଆମର ପ୍ରଭୁ ଯିଏକି ଆମର ଆପଣମାନଙ୍କ ଦ୍ୱାରା ଆମ ସହିତ ଯୋଗସୂତ୍ର ରଖିଛନ୍ତି ପ୍ରସନ୍ନାଥ ପ୍ରଭୁ, ସେ କହିଥିଲେ ଆମ ଫଣ୍ଡାମେଣ୍ଟାଲ କଥା କହିବା ପାଇଁ, ଫଣ୍ଡାମେଣ୍ଟାଲ କଥା ତେଣୁ ଯେଉଁ କଥା କହିବା ଯେମିତି ସମସ୍ତେ ବୁଝିପାରିବେ, ଛୋଟ ପିଲାଠୁ ଆରମ୍ଭ କରି ସମସ୍ତେ ବୁଝିପାରିବେ। ଏ ଯେଉଁ ଭଗବାନଙ୍କର କଥା ଭାଗବତମରେ ସେ ଆସିବ, ସେ କଥା ଭଗବାନ ଯେଉଁ ଆସନ୍ତି, ଆମେ କହିଥିଲେ ଆମେ ଭଗବାନ ଭୁଲି ଯାଇଛେ, ସେଥିପାଇଁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ। ଦୁର୍ଗାଦେବୀଙ୍କର ଦ୍ୱାରା ଏ ଜେଲରେ ଆମେ ବନ୍ଦୀ ହେଇକି ରହିଛେ, କିନ୍ତୁ ଭଗବାନ ଆମକୁ ଭୁଲନ୍ତି ନାହିଁ, ଆମକୁ ଭଗବାନ ସେ ପିତା, ଆମର ପିତା ସେ ଆମ ପୁଅ ଭୁଲିଗଲେ ମଧ୍ୟ ବାପା କେମିତି ଭୁଲିବେ ପୁଅକୁ, ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି, ପ୍ରତି ଯୁଗରେ ଆସନ୍ତି। ତେଣୁ ଏଇ ଯେଉଁ ବର୍ତ୍ତମାନ ଚାଲିଛି କଳିଯୁଗ, ଆଉ ପୂର୍ବରୁ ଥିଲା ଦ୍ୱାପର ଯୁଗ। ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଆସିଥିଲେ, କୃଷ୍ଣ ଆସିଥିଲେ ଭଗବାନ। ସେ ତାଙ୍କ ବିଷୟରେ ଦଶମ ସ୍କନ୍ଧରେ ଭାଗବତରେ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଭଗବାନ କଥା ରହିଛି, ଭଗବାନ ଆସିଥିଲେ, ଭଗବାନ ଏଭଳି ଆସନ୍ତି ନାହିଁ। ଭଗବାନଙ୍କୁ ଆସିବା ପୂର୍ବରୁ ଆମେ ସାଧାରଣ ବ୍ୟକ୍ତି, ଆମେ କେତେ ଜଣଙ୍କର କ'ଣ ଆମର ରହିଛି, ଆମର କ'ଣ ଗୁଣ ଗାରିମା କ'ଣ ଆମର ଅଛି, କିନ୍ତୁ ଆପଣ ଆପଣମାନେ ଆମକୁ କେତେ ସମ୍ବର୍ଦ୍ଧନା କଲେ, କେତେ ସ୍ୱାଗତ କଲେ। ତେଣୁ ଭଗବାନ ଯେତେବେଳେ ଆସିବେ, ଭଗବାନ ସେ ତାଙ୍କ କେତେ କ'ଣ ସ୍ୱାଗତ ନ କରାଯିବ, ସେଥିରୁ ଆପଣମାନେ ଅନୁମାନ କରନ୍ତୁ। ତେଣୁ ଭଗବାନ ଯେଉଁ ଆସିବା ପୂର୍ବରୁ ସବୁ ଦେବାଦେବୀମାନେ ଯାଇ ପ୍ରାର୍ଥନା କରନ୍ତି। ଭୂମିଦେବୀଙ୍କର ଗୋଟେ ଭାର ରହିଛି, ଭୂମି ଯେଉଁ ରହିଛି, ଭୂମିରେ କେତେ ପାହାଡ଼ ପର୍ବତ ନଦୀ ନାଳ ସବୁ ରହିଛି, କେତେ କ'ଣ ରହିଛି, ଝରଣା ସମୁଦ୍ର ଇତ୍ୟାଦି। ଆପଣ ସମ୍ବଲପୁର ସହରରେ କେତେ କୋଠା ସବୁ ହେଉଛି, ଏଠି ଧନକୁଡ଼ରେ ମଧ୍ୟ କେତେ ଘର ରହିଛି, ଆର ଭୋଜନ କେତେ ହେବ। କିନ୍ତୁ ଏଇଟା ପୃଥିବୀ ଉପରେ ଭାର ନୁହଁ, ଏଇଟା ପୃଥିବୀଦେବୀଙ୍କ ଉପରେ ଭାର ନୁହଁ। ପୃଥିବୀଦେବୀଙ୍କ ବାହାର କେଉଁଟା ନା, ଯେଉଁ ଜଣେ ଯଦି ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ସେ ପାପ କାର୍ଯ୍ୟ ଜଣେ କରିବ, ତାହେଲେ ଭୂମି ସେଇଟା ସହିପାରେ ନାହିଁ, ଭୂମି ପାପ ଭାର ସହିପାରେ ନାହିଁ। ତେଣୁ ଯେତେବେଳେ ପାପର ଭାର ଅଧିକ ହେଇଗଲା ଗୋଟେ ଥରେ ସମୟରେ, ଦ୍ୱାପର ଯୁଗର ଅନ୍ତିମ ସମୟ କଥା, ତେଣୁ ସେଥିରୁ ଭୂମିଦେବୀ ଗୋଟେ ଗାଭୀ ରୂପ ଧାରଣ କରି ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କ ପାଖକୁ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଆଉ ଭାର ସହିପାରୁନାହିଁ। ପୃଥିବୀବାସୀମାନେ, ପୃଥିବୀରେ ଅନନ୍ତ ବହୁତ ଜୀବ ଅଛନ୍ତି, କୋଟି କୋଟି ଜୀବ ଅଛନ୍ତି, ବିଶେଷ ଭାବରେ ତାଙ୍କୁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ବୋଲି କୁହାଯାଏ। 84 ଲକ୍ଷ ଆମେ ମନୁଷ୍ୟମାନେ ଯେଉଁ ଅଛେ, ଆମକୁ 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛୁ ଆମେ। ଏହିଭଳି ଭାବେ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି, 80 ଲକ୍ଷ ପ୍ରକାର ଜୀବ। ତେଣୁ ଏତେ ଜୀବ ଅଛନ୍ତି, କିନ୍ତୁ ସେ ଜୀବମାନେ ପୃଥିବୀ ଉପରେ ବାହାର ନୁହନ୍ତି। କିନ୍ତୁ ଯଦି ଆମେ ଠିକ ଭାବରେ ନିୟମ ଅନୁସାରେ, ଶାସ୍ତ୍ର ଯେମିତି ରହିଛି ନିୟମ, ସେ ଅନୁସାରେ ଧର୍ମ ନୀତି ଅନୁସାରେ ଜୀବନଯାପନ କରିବା, ପୃଥିବୀ ଉପରେ ସେଇଟା ବାହାର ନୁହଁ। କିନ୍ତୁ ଯଦି ଆମେ ଅଧର୍ମରେ ଜୀବନଯାପନ କରିବା, ସେତେବେଳେ ପୃଥିବୀ ଉପରେ ସେଇଟା ବାହାର ହେଇଯାଏ। ଅଧର୍ମ କହିଲେ ଆପଣମାନେ ଜାଣନ୍ତୁ, ବହୁତ କଥା ରହିଛି ଶାସ୍ତ୍ରରେ, ଆପଣ ଏତିକି ଜାଣନ୍ତୁ 4ଟି ଅଧର୍ମର ସ୍ଥାନ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା। ଦ୍ୟୁତଂ ପାନଂ କହିଲେ ଯେତେ ନିଶା ଦ୍ରବ୍ୟ ରହିଛି, ଚା ପାନ ବିଡ଼ି ସିଗାରେଟ୍ ମଦ ଗଞ୍ଜେଇ ଭାଙ୍ଗ ଇତ୍ୟାଦି ଯେତେ ଯାହା ରହିଛି, ଏସବୁ ନିଶା ଦ୍ରବ୍ୟ। ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସଙ୍ଗ କଲେ ସେଇଟା ହେଉଛି ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ପୁରୁଷ କଥା ମଧ୍ୟ ସେଇ କଥା। ଏବଂ ଜୀବ ହତ୍ୟା, ଯେଉଁ ପଶୁ ହତ୍ୟା ହେଉଛି, ଦେବୀଙ୍କ ପାଖରେ କାଳୀ ପଶୁ ବଳି ଦିଆଯାଉଛି, ସେ ବଳିଟା ମାନେ ଶାସ୍ତ୍ରରେ ରହିଛି, ଅନୁମୋଦିତ ରହିଛି, ସେ ବଳି ଦେଇକି ଆପଣ ସେ ମାଂସ ଖାଇପାରିବେ। କିନ୍ତୁ ବଳି ନ ପକେଇ ଯେଉଁମାନେ ମାଛ ମାଂସ ଖାଉଛନ୍ତି, ସେଇଟା ଗୋଟେ ପାପ। ତେଣୁ ଏଇ ଯେଉଁ ରହିଛି, ଏଇ ଯେଉଁ ପାପର ଭାର ଯେତେବେଳେ ବଢ଼ିଗଲା, ସେତେବେଳେ ଭୂମିଦେବୀ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ। ତେଣୁ ବ୍ରହ୍ମା କେବଳ ସୃଷ୍ଟି କରୁଛନ୍ତି, ସେ ପାଳନ ଦାୟିତ୍ୱରେ ରହିଛନ୍ତି, ବିଷ୍ଣୁ ପାଳନ କରନ୍ତି, ଏମାନେ ସବୁ କାର୍ଯ୍ୟ କରନ୍ତି, କିନ୍ତୁ ତାର ଯେଉଁ ଯାହା ଆବଶ୍ୟକ ପଦାର୍ଥ ଯୋଗାଇବା ପାଇଁ ସେ ଦାୟିତ୍ୱରେ ରହିଛନ୍ତି ଦୁର୍ଗାଦେବୀ। ତେଣୁ ବ୍ରହ୍ମା ଶିବଙ୍କ ଶିବ ସଂହାର କରିବେ, ଭୌତିକ ଜଗତ ସଂହାର ହେବ, ଦୁର୍ଗାଦେବୀଙ୍କ ପତି ଶିବଜୀ ସଂହାର କରନ୍ତି। ତେଣୁ ସେ ଶିବଜୀଙ୍କ ସହିତ ବିଭିନ୍ନ ଦେବତାମାନଙ୍କ ସହିତ ଗଲେ, ଭଗବାନ ପାଖକୁ, ବିଷ୍ଣୁଙ୍କ ପାଖକୁ ଗଲେ, ବିଷ୍ଣୁ ଲୋକକୁ ଗଲେ। କ୍ଷୀର ସମୁଦ୍ର ରହିଛି ଗୋଟେ, କ୍ଷୀର ସମୁଦ୍ର ତଟରେ, କ୍ଷୀର ସମୁଦ୍ରରେ ଭଗବାନ ସେଠି ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି। ତେଣୁ ସେଠି ଯାଇକରି ଦେବତାମାନେ ସବୁ ସ୍ତୁତି କଲେ, ଯାହାକୁ କହିଲା ଆମର ରହିଛି ସେଇଟା କ'ଣ ସେ ପୃଥିବୀ ନା ସହସ୍ର ପୂଜାରୀ ମାନେ କହିବେ ନା କୌଣସି ସ୍ତୁତି ଆଉ କ'ଣ ସ୍ତୁତି କହୁନାହାନ୍ତି ଆପଣ ପୂଜାରୀ ବା ଭଗବାନଙ୍କର ଇଏ କରାଯାଉଛି ଅଭିଷେକ କରାଯାଉଛି ଯେଉଁ ପାଠ କରାଯାଏ ମନ୍ତ୍ର ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ରାକ୍ଷ ସହସ୍ରପାତ ପୁରୁଷ ସୂକ୍ତ ମନ୍ତ୍ର ଏଇଟା କୁହାଯାଏ ପୁରୁଷ ସୂକ୍ତ ମନ୍ତ୍ର ଏହି ମନ୍ତ୍ରରେ ସେମାନେ ଭଗବାନଙ୍କର ସ୍ତୁତି କଲେ ତେଣୁ ଯେତେବେଳେ ଭଗବାନ ବ୍ରହ୍ମାଙ୍କୁ ତାଙ୍କର ହୃଦୟରେ ସେ ଜ୍ଞାନ ଦେଇଦେଲେ ବ୍ରହ୍ମା ଭଗବାନ ଆସିଲେ ନାହିଁ ତାଙ୍କ ପାଖକୁ ସେଇଠି ରହିକରି ସେ ଖବର ପଠାଇଦେଲେ ସେଇ ଜଳ ଭିତରେ ରହିକରି ଖବର ପଠାଇଦେଲେ ବ୍ରହ୍ମାଙ୍କ ହୃଦୟକୁ ଯେ ମୁଁ ତମର ଦୁଃଖ ଭିତରେ ଜାଣିଛି ମୁଁ ଯିବି କହିଲେ ସେ କହିଲେ ତେଣୁ ବ୍ରହ୍ମା ଯେତେବେଳେ ଖବର ପାଇଲେ ସବୁ ଦେବତାମାନଙ୍କୁ କହିଲେ ଦେବଦେବୀମାନଙ୍କୁ କହିଲେ ଦେଖ ଭଗବାନ ଏସବୁ ଆମର ଭୂମିଦେବୀଙ୍କର ଦୁଃଖ ଜାଣିଛନ୍ତି ସେ ଆସିବେ ତମେ ସବୁ ଦେବଦେବୀମାନଙ୍କୁ କହିଲେ ତମେ ସବୁ ଯାଅ ମଥୁରାରେ ସବୁ ଜନ୍ମ ନିଅ ଭଗବାନଙ୍କ ଲୀଳାରେ ସାମିଲ ହେବ ସେମାନେ ସବୁ ଆସିଲେ ତେଣୁ ତାପରେ ଦେବକୀ ଏବଂ ବସୁଦେବ ବସୁଦେବ ହେଉଛନ୍ତି ଭଗବାନ ପିତା ହେବେ ବସୁଦେବ ଭଗବାନଙ୍କ ମା ହେବେ ଦେବକୀ ଏବଂ ଏମାନେ ଯଶୋଦା ଏବଂ ନନ୍ଦ ଏମାନେ ମଧ୍ୟ ଭଗବାନ ପିତାମାତା ହେବେ ତେଣୁ ସେମାନେ ଆଗରୁ ସବୁ ଆସିଗଲେ ଦେବକୀ ଏବଂ ବସୁଦେବଙ୍କର ଯେତେବେଳେ ବିବାହ ହେଲା ସେତେବେଳେ ଏଇ ଯେଉଁ ଦେବକୀ ଦେବକୀଙ୍କର ଭାଇ ଭାଇ ସମ୍ବନ୍ଧୀ ଭାଇ ହେବେ କଂସ ସେ ରଥ ନିଜେ ରଥ ଚାଳନା କରୁଥିଲା ବହୁତ ଶକ୍ତି ରହିଛି କଂସର ବିରାଟ ବଡ଼ ଅସୁର ସେ ଥିଲା ଆପଣ ଯେମିତି ଦୁର୍ଗା ଦେବୀ ହତ୍ୟା କଲେ କାହାକୁ ମହିଷା ମର୍ଦ୍ଧିନୀ ମହିଷାସୁର ବଧ କଲେ ସେଭଳି ଭାବରେ କଂସ ମଧ୍ୟ ସେଭଳି ଭାବରେ ଜଣେ ଅସୁର ଥିଲା ତେଣୁ ସେ ଦେବକୀଙ୍କର ଏବଂ ବସୁଦେବ ଯେତେବେଳେ ବିବାହ କରି କରୁଛନ୍ତି ସେ ରଥ ନିଜେ ନେଇକି ଯାଉଛନ୍ତି ସାରଥି ହିସାବରେ ନେଉଛନ୍ତି ଯେତେବେଳେ ଗଲା ସେହି ସମୟରେ ଦେବତାମାନେ ଭୟ କରିଗଲେ କହିଲେ ଯେ କଂସ ଯଦି ଭଗବାନଙ୍କ ପିତାମାତାଙ୍କ ଏଇଭଳି ସେବା କରିବ ତାହେଲେ ଭଗବାନ ତାକୁ ଆଉ କ'ଣ ହତ୍ୟା କରିବେ ତେଣୁ ଆକାଶବାଣୀ ହେଲା ଯାହାରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାର ଅଷ୍ଟମ ଗର୍ଭ ତୁ ତ ହତ୍ୟା କରିବ ଏଇ ଯେତେବେଳେ ଶୁଣିଦେଲା କଂସ ଏ କଥା ସାଙ୍ଗେ ସାଙ୍ଗେ ଏ ରଥ ଚାଳନା ବନ୍ଦ କରି ଦେବକୀଙ୍କର ବେଣି ଧରି ହତ୍ୟା କରିବା ପାଇଁ ଖଡ଼ଗ ଉତ୍ତୋଳନ କଲା ହତ୍ୟା କରିଦେଇଥାନ୍ତା କିନ୍ତୁ ବସୁଦେବ ବହୁତ ପ୍ରକାର ତାଙ୍କୁ ପ୍ରକାର ବୁଝାସୁଝା କରି ତାଙ୍କୁ ପ୍ରତିଶ୍ରୁତି ଦେଲେ ଯେ ତାଙ୍କର ଯେଉଁ ଆଠଟି ସନ୍ତାନ ହେବ ସେ ସବୁ ପ୍ରଦାନ କରିବେ ଏଇଭଳି ଭାବରେ କହିବାରୁ ସେ ଦେବକୀଙ୍କୁ ଛାଡ଼ିଲା ତେଣୁ ପ୍ରତିବର୍ଷ ଦେବକୀଙ୍କର ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ଜାତ ହେଉଥିଲା ଏବଂ ପ୍ରତିବର୍ଷ କଂସ ତାକୁ ହତ୍ୟା କରୁଥିଲା ଏଇଭଳି ଭାବରେ କଥା ଅଛି ତେଣୁ ଏଇଭଳି ଭାବରେ ଛଅଟି ପୁତ୍ର ଯେଉଁ ହତ୍ୟା କରିଥିଲେ କଂସ ଯେଉଁ ହତ୍ୟା କଲା ସପ୍ତମ ପୁତ୍ର ହିସାବରେ ଆସିଲେ ସ୍ୱୟଂ ଭଗବାନ କୃଷ୍ଣଙ୍କର ବଡ଼ ଭାଇ ବଳରାମ ଆସିଲେ ଏ ଯେଉଁ ଛଅଟି ପୁତ୍ର ଆପଣମାନେ ଜାଣିଥାନ୍ତୁ ଏଇ ଛଅଟି ପୁତ୍ର ପ୍ରକୃତରେ ଏମାନେ ପୁଣି ଜୀବନଟା ପାଇବେ ସିଏ ପରେ ପାଇବେ ପରେ ସବୁ ଏଇଟା ଆସିବେ କଥା ତେବେ ଏଇ ଯେଉଁ ସପ୍ତମ ପୁତ୍ର ଯିଏ ଆସିଲେ ସିଏ ହେଉଛନ୍ତି ଭଗବାନଙ୍କର ବଡ଼ ଭାଇ ରୂପରେ ଆସିଲେ କୃଷ୍ଣଙ୍କର ବଡ଼ ଭାଇ ବଳରାମ ବଳରାମ ଆସିଲେ ଭଗବାନ ତାଙ୍କୁ ପଠାଇଲେ ଜନ୍ମାଷ୍ଟମୀ ଯେଉଁ ହେଉଛି ଭାଦ୍ର ମାସ କୃଷ୍ଣ ଅଷ୍ଟମୀ ତିଥି ତା ପୂର୍ବରୁ ଯେଉଁ ଶ୍ରାବଣ ପୂର୍ଣ୍ଣମୀ ତିଥିରେ ବଳଦେବ ଆସିଥିଲେ ଭଗବାନ ଆସିଥିଲେ ବଳଦେବ ତେଣୁ ସେ ପ୍ରଥମେ ଦେବକୀଙ୍କ ଗର୍ଭରେ ଆସିଲେ ସପ୍ତମ ଗର୍ଭ ଦେବକୀଙ୍କର ସପ୍ତମ ଗର୍ଭ ତେଣୁ ଯେତେବେଳେ ସପ୍ତମ ଗର୍ଭ ଆସିଲେ ସେତେବେଳେ ଦେବକୀ ବହୁତ ଆନନ୍ଦିତ ହେଇଗଲେ କାରଣ ବଳରାମ ସେ ଆନନ୍ଦ ପ୍ରଦାନ ଭଗବାନ ଆମେ ଆନନ୍ଦ ଖୋଜି ବୁଲୁଛେ କିନ୍ତୁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ତାଙ୍କର ଶରୀର ହେଉଛି ଆନନ୍ଦମୟ ଶରୀର ତେଣୁ ଦେବକୀ ଛଅ ପୁତ୍ରଙ୍କୁ ହତ୍ୟା କରିଥିଲେ ମଧ୍ୟ କଂସ ଦେବକୀ ବହୁତ ଆନନ୍ଦିତ ହେଲା କାରଣ ଭଗବାନ ଆନନ୍ଦକନ୍ଦ ତାଙ୍କର ହୃଦୟ ଗର୍ଭରେ ପ୍ରବେଶ କରିଛନ୍ତି ତେଣୁ ଏଇଠି ବର୍ତ୍ତମାନ ଭଗବାନ ତାଙ୍କର ଲୋକରେ ରହିକରି ବୈକୁଣ୍ଠ ଲୋକରେ ଭଗବାନ ଅଛନ୍ତି ସେ ଦୁର୍ଗା ଦେବୀଙ୍କର ଯିଏ ତାଙ୍କର ଦୁର୍ଗା ଦେବୀ ଯାହାଙ୍କର ବିସ୍ତାର, ସେ ହେଉଛନ୍ତି ଯୋଗମାୟା, ଇଏ ହେଉଛନ୍ତି ବହିରଙ୍ଗା ମାୟା। ଯୋଗମାୟାକୁ ଭଗବାନ ଖବର ଦେଲେ, ଭଗବାନ ଦେଲେ ହେଲେ ଦେବକିଆ ଜଠରେ ଗର୍ଭମ ଶେଷାକ୍ଷମ ଧାମ ମାମକମ ତତ୍ ସନ୍ନିପୃଷ୍ଟ ରୋହିଣିଆ ଉଦରେ ସନ୍ନିବେଶୟ। ଯୋଗମାୟାକୁ ଦେଲେ ଆଦେଶ ଦେଲେ ହେଲେ ଏ ଦେବୀ ଦେବକୀଙ୍କର ଗର୍ଭରେ ବର୍ତ୍ତମାନ ଯୋଉ ସପ୍ତମ ଗର୍ଭ ରହିଛନ୍ତି ସେ ହେଉଛନ୍ତି ଶେଷ ଭଗବାନଙ୍କ ଧାମ ସେ ବଡ଼ଭାଇ ସେ। ତତ୍ ସନ୍ନିକୃଷ୍ଟ ରୋହିଣା ଉଦରେ ସନ୍ନିବେଶ, ତାଙ୍କର ଗର୍ଭରୁ ତାଙ୍କୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ରୋହିଣୀ ସେତେବେଳେ ଥିଲେ ନନ୍ଦ ଗୋକୁଳରେ ଥିଲେ, ବସୁଦେବ ଦେବକୀ ଥିଲେ କଂସର ଦେବକୀ ଯୋଉ ବନ୍ଦୀଶାଳାରେ ରହିଥିଲେ। ତେଣୁ ଯୋଗମାୟା ଆସି ସେଟାକୁ ତାଙ୍କର ନେଲେ। ଭଗବାନ ଏଇଭଳି ଭାବରେ କହୁଛନ୍ତି ଯେ ତାପରେ ଅର୍ଥାତ୍ ଅହମ୍ ଅଂଶଭାଗେନ ଦେବକ୍ୟା ପୁତ୍ର ତମ୍ ଶୁଭେ ପ୍ରାପ୍ସ୍ୟାମି ତମ୍ ଯଶୋଦୟା ନନ୍ଦପତ୍ନା ଭବିଷ୍ୟସି। ହେ ଦେବୀ, ମୁଁ ତାପରେ ଦେବକୀଙ୍କର ପୁତ୍ର ରୂପରେ ଆସିବି, ଅଷ୍ଟମ ପୁତ୍ର ରୂପରେ ଆସିବି, ଏବଂ ତମେ ଯଶୋଦାଙ୍କର ଏବଂ ନନ୍ଦଙ୍କର ପତ୍ନୀଙ୍କର ଯଶୋଦା ଯିଏ ନନ୍ଦ ପତ୍ନୀ ତାଙ୍କର ତୁମେ କନ୍ୟା ହେଇକରି ଆସିବ, ଦେବୀ କନ୍ୟା ହେଇକରି ଆସିବ। ତେଣୁ ତମେ ଯଦି ଏଇ କାର୍ଯ୍ୟ କରିବ, ଭଗବାନ କହୁଛନ୍ତି ତମେ ପୂଜା ପାଇବ, ସବୁଠି ପୂଜା ପାଇବ। ସେଠି ଅର୍ଚିଷ୍ୟନ୍ତି ମନୁଷ୍ୟା ତ୍ୱାଂ ସର୍ବକାମ ବରେଶ୍ୱରମ ବରେଶ୍ୱରୀ ଧୂପ ପହାରା ବଳି ବି ସର୍ବକାମ ବର ପ୍ରଦାନ। ତମେ ଯଦି ଭଗବାନଙ୍କର ଯଦି ଆମେ ସେବା କରିବା, ଭଗବାନ କିଭଳି ପୁରସ୍କୃତ କରିବେ ଆମେ ଜାଣିପାରିବା ନାହିଁ, ଆମର ଚିନ୍ତାର ବାହାରେ। ଆମେ ଯାହା ଚିନ୍ତା କରିନଥିବା ତାଠାରୁ ଅଧିକ ଭଗବାନ ଦେବେ, ପ୍ରଦାନ କରିବେ, ଭଗବାନ କିଛି କମି ନାହିଁ। ସରିଶ୍ୱର୍ଯ୍ୟ ପୂର୍ଣ୍ଣ ସେଥିପାଇଁ ତାଙ୍କ ଭଗବାନ ତାଙ୍କ ନାମ ହେଇଛି। ତେଣୁ ସେ କହିଲେ ତମେ ଯଦି ଏ କାର୍ଯ୍ୟ କରିବ, ସମସ୍ତ ମନୁଷ୍ୟମାନେ ତମକୁ ପୂଜା କରିବେ, ଅର୍ଚ୍ଚନା କରିବେ, ଅର୍ଚିଷନ୍ତି ମନୁଷ୍ୟ ତମେ ସେମାନଙ୍କର ସମସ୍ତ କାମନା ପୂର୍ଣ୍ଣ କରିବ। ଏ ଦୁର୍ଗା ଦେବୀଙ୍କ କଥା କୁହାଯାଉଛି, ସେ ଶକ୍ତି ପ୍ରାପ୍ତ ହେଲେ ଭଗବାନ ଠାରୁ ସମସ୍ତ କାମନା ସେ ପୂର୍ଣ୍ଣ କରିବେ। କେମିତି ପୂଜା କରିବେ ନା ଧୂପ ଉପହାର ବଳି ବି ସର୍ବକାମ ବର ପ୍ରଦାନ, ଏବଂ ଧୂପ ଦେବେ, ବିଭିନ୍ନ ପୂଜା କରିବେ, ପଶୁବଳି ଦେବେ, ଏହିସବୁ ଦ୍ୱାରା ତମର ପୂଜା ହେବ। ଏଇଭଳି ଭାବରେ କହିଲେ ଭଗବାନ କହୁଛନ୍ତି। ତେଣୁ ଭଗବାନ ତାଙ୍କର ନାମ ସବୁ ରଖିଛନ୍ତି, ଭଗବାନ ଏଇ ଦୁର୍ଗା ଦେବୀଙ୍କର ବିଭିନ୍ନ ନାମ ସବୁ ରହିଛି। କହୁଛନ୍ତି ନାମ ଧେୟାନି କରୁଛନ୍ତି ସ୍ଥାନାନି ଚ ନରାଭୁବି ଦୁର୍ଗେତି ଭଦ୍ରକାଳୀ ଇତି ବିଜୟା ବୈଷ୍ଣବୀତି ଚ କୁମୁଦା ଚଣ୍ଡିକା କୃଷ୍ଣା ମାଧବୀ କନିକେଇତି ଚ ମାୟା ନାରାୟଣ ଈଶାନୀ ଶାରଦେତି ଅମ୍ବିକେତି ଚ। ଦେବୀଙ୍କର ବିଭିନ୍ନ ନାମ କୁହାଯାଉଛି, ଭଗବାନ ଦେଇଛନ୍ତି ନାମ, ଆମେ କେହି ଦେଇନେ, ଭଗବାନ ନିଜେ ଦେଇଛନ୍ତି। ଭଗବାନ ନାମ ଧ୍ୟାନି କରୁଛନ୍ତି, କେଉଁ ସ୍ଥାନରେ କିଭଳି ଭାବରେ ନାମ ହେବ ଭଗବାନ ସେଇଠି ବୈକୁଣ୍ଠ ଲୋକ ତାଙ୍କୁ କହିଦେଇଛନ୍ତି, ତାଙ୍କ ଏଇଭଳି ଭାବରେ ନାମ ହେବ। ସ୍ଥାନାନିଚ ନରାଭୁବି ଦୁର୍ଗେତି, ତାଙ୍କ ନାମ ଦୁର୍ଗା ହେବ, ଭଦ୍ରକାଳୀ ବିଜୟା ବୈଷ୍ଣବୀ କୁମୁଦା ଚଣ୍ଡିକା କୃଷ୍ଣା ମାଧବୀ କନ୍ୟକେତି ଚ ମାୟା ନାରାୟଣୀ ଈଶାନୀ ଶାରଦା ଅମ୍ବିକା ଇତ୍ୟାଦି, ଏସବୁ ନାମ ହବ ଦେବୀଙ୍କର। ତେଣୁ ଏଠି ଆମର ପ୍ରଭୁପାଦ ମହାରାଜ ଯେଉଁ ଭାଗବତ ଯେଉଁ ଭାବାର୍ଥ ଦେଇଛନ୍ତି, ସେ କହିଛନ୍ତି ଯେ ଆଉ ଜଣେ ଅଛନ୍ତି, ଜଣେ ଟୀକାକାର ଅଛନ୍ତି, ତାଙ୍କ ନାମ ହେଉଛି ବଲ୍ଲଭାଚାର୍ଯ୍ୟ। ସିଏ ଗୋଟେ ତାଲିକା କରିଛନ୍ତି, କେଉଁଠି କେଉଁ ସବୁ ସ୍ଥାନରେ ମାୟାଦେବୀ ବିଭିନ୍ନ ସ୍ଥାନରେ ପରିଚିତ, ତା ତାଲିକା ବଲ୍ଲଭାଚାର୍ଯ୍ୟ ପ୍ରଦାନ କରିଛନ୍ତି, ରହିଛି ଗୋଟେ କେଉଁ ସ୍ଥାନରେ ତାଙ୍କ ନାମ କ'ଣ ହେବ। ବାରଣାସୀରେ ସେ ହେବେ ଦୁର୍ଗା, ଅବନ୍ତୀରେ ଭଦ୍ରକାଳୀ, ଉତ୍କଳରେ ବିରଜା, ବିରଜା କ୍ଷେତ୍ର ରହିଛି ବାଙ୍କିରେ, ବିରଜା କ୍ଷେତ୍ର ଚର୍ଚିକା, ବିରଜା କ୍ଷେତ୍ର ଚର୍ଚିକା ଯାଜପୁର, ହଁ ଯାଜପୁର ବିରଜା, ବିରଜା ଚର୍ଚିକା ଅଲଗା, କୋହ୍ଲାପୁରରେ ବୈଷ୍ଣବୀ ବା ମହାଲକ୍ଷ୍ମୀ, ବମ୍ବାଇରେ ସେ ରହୁଛନ୍ତି ଅମ୍ବିକା, ମୁମ୍ବାଇ ଦେବୀ ରହିଛନ୍ତି ସେଠି, କାମରୂପରେ ସେ ଚଣ୍ଡିକା, ଉତ୍ତର ଭାରତରେ ସେ ଶାରଦା, କନ୍ୟାକୁମାରୀରେ କନ୍ୟକା, ଏଇଭଳି ଭାବରେ ରହିଛନ୍ତି, ତାଙ୍କର ନାମ ସବୁ ରହିଛି। ଏଇ ଯୋଉ ଭଗବାନଙ୍କର ଯୋଉ ନାମ ଦେଲେ ଆର ଅର୍ଥ କ'ଣ, ଆପଣ ଆପଣ ସମଲେଶ୍ୱର ପୂଜା କରୁଛନ୍ତି, ଆପଣ ଜାଣନ୍ତୁ ଦୁର୍ଗାଦେବୀଙ୍କର ଅର୍ଥ, ତାଙ୍କ ନାମ କ'ଣ, ତାର କ'ଣ ପାଇଁ ସେ ନାମ ଦିଆଯାଇଛି। ଏ ଜଣେ ଆଚାର୍ଯ୍ୟ ଅଛନ୍ତି, ତାଙ୍କ ନାମ ହେଉଛି ବିଜଧ୍ୱଜ ତୀର୍ଥପାଦ, ସେ ପଦରତ୍ନାବଳୀ ଟୀକା କରିଛନ୍ତି, ସେଥିରେ ସେ କହିଛନ୍ତି ଏ ନାମର ଅର୍ଥ କ'ଣ। ଦୁର୍ଗା କାହିଁକି ଆମେ କହୁଛେ ନା, ମାୟା ଦୁର୍ଗାଦେବୀ ଯୋଉ ମାୟାର ଅଧିକାରୀ ରହିଛନ୍ତି, ଏଇଟାକୁ କେହି ଅତିକ୍ରମ କରିପାରିବେ ନାହିଁ, ଦୁର୍ଗା ସେଥିପାଇଁ ତାଙ୍କ ନାମ ଦୁର୍ଗା। ଆମ ନିଜ ଶକ୍ତି ବଳରେ ଯେତେ ଚେଷ୍ଟା କଲେ ମଧ୍ୟ ଏ ଦୁର୍ଗକୁ ଆମେ ପାର ହେଇପାରିବା ନାହିଁ, ଏ ଶକ୍ତି ମାୟାଦେବୀଙ୍କର ଶକ୍ତି ରହିଛି, ଏତେ ରହିଛି। ଯେତେ ଶକ୍ତିଶାଳୀ ବ୍ୟକ୍ତି ହୁଅନ୍ତୁ, ମହିଷାସୁର ବହୁତ ଶକ୍ତି ଥିଲା ତାର, କେତେ ଶକ୍ତି ପ୍ରାପ୍ତ ହେଇଥିଲା, ଦେବତାମାନେ ଭୟ କରୁଥିଲେ, କିନ୍ତୁ ଦୁର୍ଗାଦେବୀଙ୍କ ଦ୍ୱାରା ହତ ହେଲେ ସେ ମହିଷାସୁର, ମହିଷାମର୍ଦ୍ଧିନୀ। ସେଇଭଳି ଭାବରେ ମଙ୍ଗଳମୟୀ ବୋଲି ଭଦ୍ରା, ତାଙ୍କ ନାମ ଭଦ୍ରା କାହିଁକି, ନା ସେ ମଙ୍ଗଳ ପ୍ରଦାନ କରିବେ ଭଦ୍ରା। କାଳୀ କାହିଁକି ତାଙ୍କ ନାମ ହେଲା, ଯେହେତୁ ସେ ନୀଳବର୍ଣ୍ଣ, ନୀଳବର୍ଣ୍ଣ ବା କଳାବର୍ଣ୍ଣ ବୋଲି ତାଙ୍କୁ କାଳୀ ତାଙ୍କ ନାମ ହେଲା। ଏବଂ ତାଙ୍କ ନାମ ବିଜୟା କାହିଁକି, ନା ସମସ୍ତ ସବୁ ଦିଗରୁ ବିଜୟିନୀ, ସେ ବିଜୟ ଲାଭ କରିବେ, ସେଥିପାଇଁ ତାଙ୍କ ନାମ ହେଲା ବିଜୟା। ବିଜୟା ଦଶମୀ ତିଥି ହେଉଛି ଆମର ବିଜୟା ଦଶମୀ। ବିଷ୍ଣୁ ଶକ୍ତି ବୋଲି ତାଙ୍କର ନାମ ହେଲା ବୈଷ୍ଣବୀ, ବିଷ୍ଣୁଙ୍କର ଶକ୍ତି ସିଏ, ଭଗବାନଙ୍କର ଶକ୍ତି ସିଏ ବିଷ୍ଣୁ ବୈଷ୍ଣବୀ। ତାଙ୍କ ନାମ ହେଉଛି କୁମୁଦା କାହିଁକି, ନା ଭୁବନ ମଣ୍ଡଳରେ ଆନନ୍ଦ ବିଳାସ କରନ୍ତି ସିଏ, ଆନନ୍ଦ ସେ ତାଙ୍କ ଆନନ୍ଦରେ ରହନ୍ତି ଭଗବାନଙ୍କର, ଯେହେତୁ ସେ ଭଗବାନଙ୍କର ସବୁବେଳେ ଚିନ୍ତା କରନ୍ତି, ସବୁବେଳେ ଭଗବାନଙ୍କର ଧ୍ୟାନ କରନ୍ତି, ସେଥିରେ ସେ ସବୁବେଳେ ଆନନ୍ଦରେ ରୁହନ୍ତି, ସେଥିପାଇଁ ତାଙ୍କ ନାଁ ହେଲା କୁମୁଦା। ଶତ୍ରୁମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରନ୍ତି ବୋଲି ତାଙ୍କ ନାଁ ହେଲା ଚଣ୍ଡିକା, ଅତ୍ୟନ୍ତ କ୍ରୋଧ ଶତ୍ରୁମାନଙ୍କ ପ୍ରତି ପ୍ରକାଶ କରନ୍ତି, ଚଣ୍ଡିକା ତାଙ୍କ ନାଁ ହେଲା। ଏବଂ ତାଙ୍କର ନାମ କୃଷ୍ଣା ହେଲା, ତାର ଅର୍ଥ ହେଉଛି ଯେ ସମସ୍ତ ପ୍ରକାର ଜଡ଼ ସୁଖ ଭୋଗର ସୁଯୋଗ ସେ ପ୍ରଦାନ କରନ୍ତି, ଭୌତିକ ଜଗତରେ ଯେଉଁମାନେ ଜଡ଼ ସୁଖରେ ରହିବା ପାଇଁ ଚାହାନ୍ତି ସେ ପ୍ରଦାନ କରି, ସେଥିପାଇଁ ତାଙ୍କ ନାଁ ହେଲା କୃଷ୍ଣା। ଏହି ଭାବରେ ମହାମାୟା ପୃଥିବୀରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ବିଦ୍ୟମାନ, ଏଭଳି ଭାବରେ ତାଙ୍କର ନାମକରଣ ସବୁ ରହିଛି। ତେଣୁ ଏଇ ଯେଉଁ ଦୁର୍ଗାଦେବୀ ସବୁ ରହିଛନ୍ତି, ବିଭିନ୍ନ ଏଇ ଭଗବାନଙ୍କର ଶକ୍ତି, ଭଗବାନଙ୍କ ଶକ୍ତି, ତେଣୁ ଏ ମୁଁ ଯେଉଁ କହିଲି, ଅଧିକାଂଶ ଲୋକ ଜାଣନ୍ତି ନାହିଁ କେମିତି ଦୁର୍ଗାଦେବୀଙ୍କର ପୂଜା କରିବାକୁ ପଡ଼େ। ଆମେ ଏଇ ଯେଉଁ ଶ୍ଳୋକଟି କହିଲେ, ବ୍ରହ୍ମା ସ୍ତୁତିରେ କହିଛନ୍ତି ଦୁର୍ଗାଦେବୀଙ୍କୁ ଏଇଭଳି ଭାବେ ଆମେ ପୂଜା କରିବା, ଆମର କଥା ରହିଛି, ଭଗବାନ ତ ଆସିବେ, ଭଗବାନ ଏଇଟା ଆମେ କହିବା ନାହିଁ, ଏଠି ଏ ସମୟ ବେଶୀ ନାହିଁ ଆମର। ତେବେ ଭଗବାନ ଯେଉଁ ଆମର ଭଗବାନ ଯେତେବେଳେ ଆସିଲେ, ଅଷ୍ଟମ ଗର୍ଭରେ ଭଗବାନ ଆସିଲେ, ଅଷ୍ଟମ ଗର୍ଭରେ ଭଗବାନ ଆସି ବହୁତ ଲୀଳା କରିଛନ୍ତି ଭଗବାନ କୃଷ୍ଣ। ତେଣୁ ଇଏ ବଳରାମଙ୍କୁ ଏ ଯେଉଁ ଆଦେଶ ପ୍ରାପ୍ତ ହେଲା ପରେ ମାୟାଦେବୀ କ'ଣ କଲେ, ନା ଦେବକୀଙ୍କ ଗର୍ଭରୁ ତାଙ୍କର ସପ୍ତମ ପୁତ୍ରକୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ, ତାପରେ ଭଗବାନ ଆସିଲେ ଦେବକୀ ଗର୍ଭରେ, ଅଷ୍ଟମ ଗର୍ଭରେ ଆସିଲେ ଭଗବାନ। ଭଗବାନ ଆସିଲେ ସେତେବେଳେ ଯେଉଁ ରହିଛି ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଆସିଲେ, ରାତି ଅଧରେ ଆସିଲେ, ମଥୁରାର ବନ୍ଦୀଶାଳାରେ, କଂସର ବନ୍ଦୀଶାଳାରେ ଭଗବାନ ଆବିର୍ଭାବ ହେଲେ। ଆବିର୍ଭାବ ହେଲେ ସେ ସମୟରେ ସବୁ ଅନ୍ଧକାର ଦୂର ହେଇଗଲା, ଭଗବାନ ସେ ଅନ୍ଧକାର ଆଉ ରହିଲା ନାହିଁ, କିଛି ରାତ୍ରିର ଅନ୍ଧକାର କିଛି ନଥିଲା, ଦୂର ଆଲୋକ ହେଇଗଲା ସେ ଜେଲ ଭିତରେ। ଏବଂ ପିତା ମାତା ସବୁ ବନ୍ଦୀ ହେଇକି ରହିଥିଲେ, ତାଙ୍କ ବନ୍ଧନ ଖୋଲିଗଲା, ଜେଲରେ ବନ୍ଦୀ ହେଇକି ରହିଥିଲେ, ବନ୍ଧନ ଖୋଲିଗଲା, ଭଗବାନ ଚତୁର୍ଭୁଜ ରୂପରେ ଆବିର୍ଭାବ ହେଲେ, ଶଙ୍ଖଚକ୍ର ଗଦା ପତଙ୍ଗରେ ଆବିର୍ଭାବ ହେଇଥିଲେ, ବିଷ୍ଣୁ ରୂପରେ ଆବିର୍ଭାବ ହେଲେ, ଏବଂ ସେ ତାଙ୍କର ପୂର୍ବ ଇତିହାସ କହିଲେ ତାଙ୍କ ପିତାମାତାଙ୍କର। ପୂର୍ବେ ସେ ଥିଲେ କୃଷ୍ଣୀ ଏବଂ ସୁତପା ଥିଲେ, ତାଙ୍କର ସେ ପୁତ୍ର ହେଇକରି ଆସିଥିଲେ। ତାପରେ ସେ ହେଲେ କଶ୍ୟପ ଏବଂ ଅଦିତି, ତାଙ୍କର ସେ ପୁତ୍ର ବାମନ ରୂପରେ ଆସିଥିଲେ। ବର୍ତ୍ତମାନ ତୃତୀୟ ପୁତ୍ର ରୂପରେ ସେ ଆସୁଛନ୍ତି ଭଗବାନ କୃଷ୍ଣ। ତେଣୁ ସେ କହିଲେ, ତମେ ଯଦି ଭୟ କରୁଛ କଂସକୁ, ତାହେଲେ ମୋତେ ନେଇକରି ନନ୍ଦାଳରେ ଛାଡ଼ିଦିଅ। ନନ୍ଦ ଯଶୋଦା ଯେଉଁ ରହିଛନ୍ତି ସେଇଠି ତାଙ୍କର ଏଇ କନ୍ୟା ଜାତ ହେଇଛନ୍ତି, ଏଇ ମାୟାଦେବୀ ଜାତ ହେଇଛନ୍ତି। ତେଣୁ ବସୁଦେବ ଯଦି ବନ୍ଦୀ ହେଇଥିଲେ, କିନ୍ତୁ ତାଙ୍କର ବନ୍ଧନ ଖୋଲିଗଲା। ସେ କୃଷ୍ଣଙ୍କୁ ଆଣିକି ଆସିଲେ। ରାତି ଅଧରେ ଭୀଷଣ ବର୍ଷା ହେଉଛି, ତେଣୁ ଅନନ୍ତଦେବ ତାଙ୍କର ଯେଉଁ ଫଣା ରହିଛି ସର୍ପ, ଅନନ୍ତଦେବ ଫଣାରେ ତାଙ୍କୁ ପ୍ରୋଟେକ୍ସନ ଛତାବଳି ରହିଛନ୍ତି, ଛତାବଳି ଯାଉଛନ୍ତି। ତେଣୁ ଯମୁନା ନଦୀ ଯେତେବେଳେ ପଡ଼ିଲା, ଯମୁନା ନଦୀରେ ଭୀଷଣ ଜଳ, ନଦୀ ଜଳ ରହିଛି। ତେଣୁ ବସୁଦେବ ଚିନ୍ତା କରୁଛନ୍ତି କେମିତି ନଦୀ ପାର ହେବେ। ସେହି ସମୟରେ ନଦୀ ଦୁଇ ଭାଗ ହେଇଗଲା, ବାଟ ଦେଇଦେଲେ। ଯେମିତି ଭଗବାନ ରାମଚନ୍ଦ୍ର ଲଙ୍କାକୁ ଯିବା ପାଇଁ ରାସ୍ତା କରିଦେଇଥିଲେ, ସେଭଳି ଭାବରେ ରାସ୍ତା କରିଦେଲେ। ତଥାପି ବସୁଦେବ ଚିନ୍ତା କରୁଛନ୍ତି, ଦୁଇପଟେ ଜଳରାଶି ରହିଛି, ମଝିରେ ଯିବା, ଯେତେବେଳେ ବୁଡ଼ିଯିବୁ କାଳେ, ଚିନ୍ତା କରୁଛନ୍ତି। ସେହି ସମୟରେ ଗୋଟେ ଶୃଗା, ଗୋଟେ ବିଲୁଆଟେ ଆସିକି ପଳେଇଗଲା ସେଇପଟେ। ମାୟାଦେବୀ ଆସିକି ପଳେଇଗଲେ, ତାଙ୍କୁ ବସୁଦେବଙ୍କର ସାହସ ଆସିଲା, ବସୁଦେବ ଚାଲିଗଲେ। ତେଣୁ ନନ୍ଦ ଆଡ଼କୁ ଯେତେବେଳେ ଗଲେ, ଗୋକୁଳକୁ ଗଲେ, ନନ୍ଦ ଆଡ଼ରେ ସେମାନେ ମଧ୍ୟ ସମସ୍ତେ ଶୋଇକି ରହିଛନ୍ତି, ସୁପ୍ତ ଅବସ୍ଥାରେ ରହିଛନ୍ତି, କେହି ଜାଗ୍ରତ ନାହାନ୍ତି। ଗଲେ ଯଶୋଦାଙ୍କର ପାଖରେ, ସୁତିକା ଗୃହରେ ଯଶୋଦାଙ୍କ ପାଖରେ ଗୋଟିଏ କନ୍ୟା ରହିଛି। ତେଣୁ ସେଇ କନ୍ୟାକୁ ଆଣିକି ଆସିଲେ, ସିଏ ହେଉଛନ୍ତି ଦୁର୍ଗା ଦେବୀ। କନ୍ୟାଙ୍କୁ ଆଣିକି ଆସିଲେ, ଏ ପୁତ୍ରକୁ ରଖିକିରି ଗଲେ ସେଠି। ତେଣୁ ଯାଇକିରି ଯେତେବେଳେ ପହଞ୍ଚିଲେ ମଥୁରା ବନ୍ଦୀଶାଳରେ, ସେତେବେଳେ ପୁଣି ସେ ବନ୍ଦୀ ହେଇଗଲେ, ପୂର୍ବବତ ହେଇଗଲା। ସବୁ ଘର ସବୁ ସୈନ୍ୟମାନେ ଜଗିଥିଲେ, ସବୁ ଶୋଇପଡ଼ିଥିଲେ, ବନ୍ଦୀ କବାଟ ସବୁ ବନ୍ଦ ଥିଲା, ସବୁ ଖୋଲି ଯାଇଥିଲା। ଭଗବାନ ବସୁଦେବ ଯେତେବେଳେ ଆସି ପହଞ୍ଚିଗଲେ, ପୁଣି ସବୁ ଘର ଘର ସବୁ ବନ୍ଦ ହେଇଗଲା, କବାଟ ପଟ ପୁଣି ତାଲା ପଡ଼ିଗଲା। ସୈନ୍ୟମାନେ ଯେଉଁ ଥିଲେ ସବୁ ନିଦ୍ରା ଭାଙ୍ଗ ହେଇଗଲା, ସବୁ ଦେବୀର କନ୍ୟାର କ୍ରନ୍ଦନରେ ସବୁ ତାଙ୍କ ନିଦ ଭାଙ୍ଗିଲା। ତେଣୁ ସେ କଂସକୁ ଦେଲେ, ଖବର ଦେଲେ ଯେ ଅଷ୍ଟମ ଗର୍ଭ ଜାତ ହେଇଛି, କହିଲେ ଖବର ଦେଲେ। କଂସର ନିଦ ନାହିଁ, କଂସ ଦିନ ଗଣୁଛି, କେତେବେଳେ ଅଷ୍ଟମ ଗର୍ଭ ଜାତ ମୋତେ ହତ୍ୟା କରିବି, କଂସକୁ ନିଦ ନାହିଁ। ତେଣୁ ତା ପୂର୍ବ ଦିନ ଯେଉଁ ବର୍ଷା ହେଇଥିଲା, ଏଇ ଯେଉଁ ଭାବରେ ସୈନ୍ୟମାନେ ଖବର ଦେଲେ, କଂସ ଆଉ ରାଜ ରାସ୍ତାରେ ନ ଯାଇକିରି ଛଟପଟ ରାସ୍ତାରେ ପଳେଇଗଲେ। ତେଣୁ ଯେଉଁ ଓଦା ହେଇଥିଲା ବର୍ଷାରେ, ସବୁ ଗୋଡ଼ ଖସିକି ପଡ଼ିଗଲେ, ଦୁଇ ତିନି ଥର ପଡ଼ିଗଲେ ତଳେ ବାଟରେ, ମାନେ ଯାଇକି ପହଞ୍ଚିଗଲେ ନନ୍ଦୀ ବନ୍ଦୀଶାଳାରେ ପହଞ୍ଚିଗଲେ। ଖଡ଼ଗ ଧରି ଯାଇଛନ୍ତି, ହତ୍ୟା କରିବେ, ଦେବକୀ ବହୁତ କ୍ରନ୍ଦନ କରି କହୁଛନ୍ତି, ଭାଇ ଇଏ ପୁତ୍ର ନୁହଁ, ଇଏ ଗୋଟେ କନ୍ୟା, ଇଏ ତମର ଯେଉଁ ପୁତ୍ର ହବ, ଇଏ ତମକୁ ତମ ପୁତ୍ରକୁ ଇଏ ବିବାହ କରିବ, ତମେ ଏଠୁ ଛାଡ଼ିଦିଅ। କହିଲେ ମଧ୍ୟ କଂସ ଛାଡ଼ିଲା ନାହିଁ। ଅଷ୍ଟମ ଗର୍ଭ କୁହାଯାଇଛି, ଅଷ୍ଟମ ପୁତ୍ର କୁହାଯାଇନି, ଆକାଶବାଣୀ ହେଇଥିଲା ଅଷ୍ଟମ ଗର୍ଭ। ତେଣୁ ସେତେବେଳେ ସେ କନ୍ୟାକୁ ହତ୍ୟା କରିବା ପାଇଁ ଚାହିଁଲେ, ସେହି ସମୟରେ କନ୍ୟାଟି ଚାଲିଗଲେ ଉପରକୁ, ତାଙ୍କ ହାତରୁ ପଳେଇଗଲେ, ଏବଂ ଦୁର୍ଗା ଦେବୀ ରୂପରେ, ଦଶଭୁଜା ରୂପରେ ଆବିର୍ଭାବ ହେଲେ। କଂସର୍ଭର ଆରାଧ୍ୟ ଦେବୀ ଥିଲେ ଦୁର୍ଗା ଦେବୀ। ତେଣୁ ଦୁର୍ଗା ଦେବୀ କହିଲେ, କଂସ ତୁ ଯେଉଁ ତୋର ଶତ୍ରୁ ବୋଲି ଯାହାକୁ କହୁଛୁ ଅଷ୍ଟମ ଗର୍ଭ, ଦେବୀଙ୍କର ଅଷ୍ଟମ ଗର୍ଭ, ସେ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛନ୍ତି, ତୁ ଏ ଯେଉଁ ଅତ୍ୟାଚାର ସବୁ କରୁଛୁ ସେ ବନ୍ଦ କର, ଅଧର୍ମ ସବୁ ବନ୍ଦ କର, ଏଇଭଳି ଭାବେ କହି ଉଭେଇଗଲେ। ତେଣୁ ଏଠି ଏପଟେ କ'ଣ ହେଲା ନା, ଲୀଳା ଚାଲିବ, ଭଗବାନ ଲୀଳା ସବୁ ଚାଲିବ, ଏଣେ ଭଗବାନ ଆସି ରହିକିରି ବୃନ୍ଦାବନରେ ତାଙ୍କର ସବୁ ଲୀଳା ଚାଲିଲା। ତା ପରଦିନ ନନ୍ଦ ଉତ୍ସବ ଆରମ୍ଭ ହେଲା, ଭଗବାନ ଜନ୍ମ ହେଲେ, ତା ପରଦିନ ନନ୍ଦ ଉତ୍ସବ ହେଲା। ନନ୍ଦ ଉତ୍ସବରେ ବହୁତ ଜାକଜମକରେ ଭଗବାନଙ୍କ ଉତ୍ସବ ପାଳନ କରାଗଲା। ଆପଣ ଦେବୀଙ୍କର ଉତ୍ସବ ପାଳନ କରୁଛନ୍ତି, ସେହିଭଳି ଭାବରେ କୃଷ୍ଣଙ୍କର ଆବିର୍ଭାବ ତିଥି ପାଳନ କରାଗଲା। ନନ୍ଦ କି ଆନନ୍ଦ ଭୟ ଜୟ କହ୍ନିଆ ଲାଲ କି, ଏଇଭଳି ଭାବରେ ପାଳନ ହେଲା ପରେ ଭଗବାନ ଆସ୍ତେ ଆସ୍ତେ ବଡ଼ ହେଲେ, ଛୋଟ ପିଲାରୁ ବଡ଼ ବଡ଼ ହେଇକରି ଆସ୍ତେ ଆସ୍ତେ ଭଗବାନ ସବୁ ଲୀଳା କଲେ। କିନ୍ତୁ ସେଠି ଯେଉଁ ଗୋପୀମାନେ ଥିଲେ, ବହୁତ ଗୋପୀ ଥିଲେ ବୃନ୍ଦାବନରେ, ସେମାନେ ସବୁ ଚାହୁଁଥିଲେ ଭଗବାନ ପତି ରୂପରେ ପାଇବା ପାଇଁ, ଭଗବାନ ତାଙ୍କର ସ୍ୱାମୀ ହୁଅନ୍ତୁ। ତେଣୁ ସେମାନେ ଏଇ ଦୁର୍ଗା ଦେବୀଙ୍କର ପୂଜା କରୁଥିଲେ, ଦୁର୍ଗାଦେବୀଙ୍କର ଦଶମ ସ୍କନ୍ଦ ବାଇଶ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ଭଗବାନଙ୍କର କାତ୍ୟାୟନୀ ଦେବୀଙ୍କର ପୂଜା କରୁଥିଲେ ଏଇ ମାର୍ଗଶିର ମାସରେ। ହେମନ୍ତ ହେମନ୍ତ ମାସଟା କେଉଁଟା ମାର୍ଗଶିର ନା ମାର୍ଗଶିର ହେମନ୍ତ ମାସ ଯେଉଁ ରହିଛି ହେମନ୍ତ ଋତୁରେ ସେ ଶୀତ ପଡ଼ୁଛି ସେ ସମୟର କଥା। ମାର୍ଗଶିର ମାସରେ ବି ବହୁତ ଶୀତ ରହୁଛି ନା, ତେଣୁ ସିଏ ସବୁଦିନ ସକାଳୁ ଯାଆନ୍ତି ଯମୁନା ନଦୀକୁ ଯାଇକରି ସ୍ନାନ କରି ସେଇ କାତ୍ୟାୟନୀ ଦେବୀଙ୍କର ପୂଜା କରନ୍ତି। କାତ୍ୟାୟନୀ ମହାମାୟେ ଅଧୀଶ୍ୱରୀ ନନ୍ଦଗୋପ ସୁତମ ଦେବୀ ପତି ମେ କୁରୁତ ନମ ଏଇଭଳି ଭାବରେ ସେ ପୂଜା କରୁଥିଲେ କାତ୍ୟାୟନୀ ଦେବୀଙ୍କର। ଏଇଟା ହେଉଛି ବିଧିପୂର୍ବକ ପୂଜା, ଲୋକମାନେ ଜାଣନ୍ତି ନାହିଁ କେମିତି ପୂଜା କରାଯାଏ। ଆପଣ ଯଦି ଦୁର୍ଗାଦେବୀଙ୍କୁ ପୂଜା କରୁଛନ୍ତି ଏଇଭଳି ଭାବେ ଯଦି ପୂଜା କରିବେ ତାହେଲେ ଆପଣ ମନୁଷ୍ୟ ଜନ୍ମ ମଧ୍ୟ ସଫଳ ହେଇଯିବ। ଆଜି ଗୋପୀମାନଙ୍କର ମନୁଷ୍ୟ ଜନ୍ମ ସଫଳ ହେଇଯାଇଥିଲା। କାତ୍ୟାୟନୀ ମହାମାୟେ ମହାଯୋଗୀ ନଧୀଶ୍ୱରୀ ନନ୍ଦଗୋପ ସୁତଂ ଦେବୀ ପତିଂ ମେ କୁରୁତେ ନମ ଏଇଭଳି ଭାବରେ ସେ ପ୍ରଣାମ କରୁଥିଲେ, ତାଙ୍କୁ ପୂଜା କରୁଥିଲେ ଦୁର୍ଗାଦେବୀଙ୍କର କାତ୍ୟାୟନୀ ଦେବୀଙ୍କର। ଏ କାତ୍ୟାୟନୀ ଦେବୀ ମହାମାୟୀ ମହାଯୋଗୀ ଅଧୀଶ୍ୱରୀ ଏଇ ସମଗ୍ର ପୃଥିବୀର ସେ ହେଉଛନ୍ତି ମାଲିକ, ଏ ତ୍ରିଭୁବନର ସେ ହେଉଛନ୍ତି ଅଧୀଶ୍ୱରୀ। ତେଣୁ ଆମେ ଯେଉଁ ପୂଜା କରିବା ଦେବୀଙ୍କର ଏଇ ପୂଜା କରିବା ଏଇଭଳି ଭାବରେ ନନ୍ଦଗୋପ ସୁତଂ ଦେବୀ ପତିଂ ମେ କୁରୁତେ ନମ ଭଗବାନଙ୍କୁ ସେ ପତି ରୂପରେ ଚାହୁଁଥିଲେ। ଆମେ ଯେଉଁ ଭୌତିକ ଜଗତରେ ଯେଉଁ ସମ୍ବନ୍ଧ ସବୁ ରହିଛି ସେଇଭଳି ଭାବରେ ଭଗବାନଙ୍କର ଆମର ଗୋଟେ ସମ୍ବନ୍ଧ ରହିଛି। କିଏ ପିତା ପୁତ୍ର ସମ୍ବନ୍ଧରେ ସମ୍ବନ୍ଧିତ, ଭଗବାନ ସହିତ କିଏ ଭଗବାନଙ୍କ ପିତା ହେଉଛନ୍ତି, କିଏ ମା ହେଉଛନ୍ତି, କିଏ ଭଉଣୀ ହେଉଛି, କିଏ ସ୍ତ୍ରୀ ହେଉଛି, କିଏ ଦେବୀ କ'ଣ ସେବିକା ହେଉଛି, ପୁରୁଷମାନେ କିଏ ତାଙ୍କର ପିତା ହେଉଛନ୍ତି, କିଏ ତାଙ୍କର ସଖା ହେଉଛନ୍ତି, କିଏ ତାଙ୍କର ସେବକ ହେଉଛନ୍ତି, ଏଇଭଳି ଭାବରେ ବିଭିନ୍ନ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି। ତେଣୁ ଏହି ସମ୍ବନ୍ଧ ଆମ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ଆମେ ସେ ସମ୍ବନ୍ଧ ଜ୍ଞାନ ଜାଣିନେ କ'ଣ ସହିତ ଭଗବାନଙ୍କର ସମ୍ବନ୍ଧ ରହିଛି ଆମେ ଜାଣିନେ। ତେଣୁ ଦୁର୍ଗାଦେବୀଙ୍କୁ ଏତିକି ସ୍ତୁତି କରିବା ଯେ ପ୍ରଭୁଙ୍କର ଆମେ ମଙ୍ଗଳ ବିଧାନ କରିପାରୁ, ପ୍ରଭୁ ଆମ ଉପରେ ସନ୍ତୁଷ୍ଟ ହୁଅନ୍ତୁ, ଆପଣ କୃପା କରନ୍ତୁ, ଭଗବାନ ଆମ ଉପରେ ସନ୍ତୁଷ୍ଟ ହୁଅନ୍ତୁ, ଆମକୁ ତାଙ୍କ ସେବାରେ ଲଗାନ୍ତୁ। ଏହିଭଳି ଭାବରେ ଯଦି ଆମେ ଦୁର୍ଗାଦେବୀଙ୍କ ପ୍ରାର୍ଥନା କରିବା ତାହେଲେ ଆମ ମନୁଷ୍ୟ ଜନ୍ମ ସାର୍ଥକ ହୋଇଯିବ। ଆମେ ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନଟା ପ୍ରାପ୍ତ ହେବା, କେଉଁ ସମ୍ବନ୍ଧରେ ଆମର ଭଗବାନଙ୍କ ସହିତ ସମ୍ବନ୍ଧିତ, ଏହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ ରହିଛି ଏ ସମ୍ବନ୍ଧ ଜ୍ଞାନ ହେଉଛି ଯେ ଭଗବାନ ସହିତ ଆମର ସମ୍ବନ୍ଧ ରହିଛି। ଏଇଟା ସମ୍ବନ୍ଧ ଜ୍ଞାନ ଆମର ଯେଉଁ ରହିଛି ପ୍ରାପ୍ତ ହେବା ପାଇଁ ତାର ଉପାୟ ହେଉଛି ଅଭିଧେୟ, ତାକୁ କୁହାଯାଏ ଭକ୍ତି। ଭଗବାନ ନାମ କୀର୍ତ୍ତନ କଲେ ଇଏ ହେଉଛି ଭକ୍ତି ଅଭିଧେୟ, ଏହି ଦ୍ୱାରା ଆମେ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ଆମେ ସେ ଜ୍ଞାନଟା ପ୍ରାପ୍ତ ହେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ କଳିଯୁଗରେ ଅନ୍ୟ ଯୁଗରେ ସବୁ ଅନ୍ୟ ଉପାୟ ଥିଲା, କିନ୍ତୁ କଳିଯୁଗରେ ଏକମାତ୍ର ଉପାୟ ହେଉଛି ଭଗବାନ ନାମ କୀର୍ତ୍ତନ। ତେଣୁ ଆପଣମାନେ ଏଇ ଭଗବାନଙ୍କର ଦୁର୍ଗାଦେବୀଙ୍କୁ ପୂଜା କରନ୍ତୁ, ମହାମନ୍ତ୍ର ମଧ୍ୟ କୀର୍ତ୍ତନ କରନ୍ତୁ, ଆସ୍ତେ ଆସ୍ତେ ଆପଣମାନେ ଜାଣିବେ ବହୁତ କଥା ରହିଛି ଶାସ୍ତ୍ରରେ, ବହୁତ କଥା ରହିଛି। କିନ୍ତୁ ଆମେ ସଂକ୍ଷେପରେ ଦୁର୍ଗାଦେବୀଙ୍କ ବିଷୟରେ କିଛି କଥା କହିଲେ, ଆପଣମାନଙ୍କର କାହାର କିଛି ଯଦି ପ୍ରଶ୍ନ ଅଛି ପଚାରିପାରନ୍ତି, ନହେଲେ ଆମେ ଟିକେ ଭଗବାନଙ୍କର କୀର୍ତ୍ତନ କରି କଥା ନାମ କୀର୍ତ୍ତନ କରି ଆମେ କଥାକୁ ବିଶ୍ରାମ ଦେବା। ଆମେ ଯେଉଁ କହିଲୁ କିଛି ବୁଝି ହେଲା ନା ହେଲା, ଠିକ ଅଛି।
କଣ କ୍ୱେଶ୍ଚିନ୍ ଅଛି ପଚାରନ୍ତୁ,
କ୍ୱେଶ୍ଚିନ୍ ସେଲ୍ଫ ଏକ୍ସପ୍ଲାନେଟରି ଆଉ କିଛି କ୍ୱେଶ୍ଚିନ୍ ନାହିଁ, ଯାହା କହିଲି କ୍ୱେଶ୍ଚିନ୍ ଆନ୍ସର ସହିତ କହାହେଲା, ଆଉ କିଛି କ୍ୱେଶ୍ଚିନ୍ ନାହିଁ। ତେଣୁ ଆମେ ଏ ଭଗବାନଙ୍କର ନାମ କୀର୍ତ୍ତନ କରିବା, ଆମେ ପ୍ରସନ୍ନତାଙ୍କୁ ଅନୁରୋଧ କରିବୁ ଭଗବାନ ନାମ କୀର୍ତ୍ତନ କରି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବାନନ୍ଦ କି ଦାଇ ଗୌର ପ୍ରେମାନନ୍ଦେ।
हरे कृष्ण हरे कृष्ण